ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାୟ ଦାବି ଅଧିକାର ଏବଂ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ଆଜି ସମଗ୍ର ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା ଓ ସମାଜ ପ୍ରତି ସେମାନଙ୍କ ଅବଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ଆନ୍ତର୍ଜାତିକ ଶ୍ରମିକ ସଂସ୍ଥା ପକ୍ଷରୁ ପାଳନ କରାଯାଉଛି। 1886 ମସିହା ମଇ ମାସ 1 ତାରିଖରେ ଆମେରିକାର ପ୍ରାୟ 2 ଲକ୍ଷ ଶ୍ରମିକ ସେମାନଙ୍କର କାର୍ଯ୍ୟନିର୍ଘଣ୍ଟ ସମୟ ସ୍ଥିର କରିବା ଦାବି କରି ପ୍ରଥମେ ଆନ୍ଦୋଳନ କରିଥିଲେ। ସେମାନଙ୍କର ଦାବିକୁ ସମ୍ମାନ ଜଣାଇ ଅନ୍ତର୍ଜାତୀୟ ସୋସିଆଲିଷ୍ଟ କନ୍ଫରେନ୍ସ 1889 ମସିହା ମଇ ମାସ 1 ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଭାରତରେ ଶ୍ରମିକ ଦିବସ 1923 ମସିହାରୁ ପାଳନ କରାଯାଉଛି। ମଇ ଦିବସ ଅବସରରେ ଶ୍ରମିକମାନଙ୍କ ସହିତ ଯୋଡ଼ି ହୋଇଥିବା ସଂସ୍ଥା କଳକାରଖାନାଗୁଡ଼ିକର ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମଇ ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟର ସମସ୍ତ ଶ୍ରମିକ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିଷ୍ଠାପର ଭାବେ କାମ କରି ନିଜ ପାଇଁ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବର କାରଣ ହେବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଚଳିତ ମାସ 13 ତାରିଖରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ 28 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 243 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ 256 ବୈଧ ପ୍ରାର୍ଥୀପତ୍ର ମଧ୍ୟରୁ ଯାଞ୍ଚ ଏବଂ ପ୍ରତ୍ୟାହାର ପରେ 243 ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସବୁଠାରୁ ଅଧିକ ବ୍ରହ୍ମପୁର ବିଧାନସଭା ଆସନରୁ 17 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ଗ୍ରୀଷ୍ମ ଋତୁରେ ଗତକାଲି ଓଡ଼ିଶା ସବୁଠାରୁ ଉତ୍ତପ୍ତ ରାଜ୍ୟ ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି 46.4 ଡିଗ୍ରୀ ସେଲ୍ସିୟସ୍ ସହିତ ବାରିପଦା ବିଶ୍ୱର ସର୍ବାଧିକ ଉତ୍ତପ୍ତ ସହର ଭାବେ 2 ନମ୍ବର ସ୍ଥାନରେ ଥିଲା। ସେହିଭଳି ବାଲେଶ୍ୱର 46 ଡିଗ୍ରୀ ସହିତ 3 ନମ୍ବର ଏବଂ ଭୁବନେଶ୍ୱର 45.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ସହ 10ମ ସ୍ଥାନରେ ରହିଥିଲା। ଗତକାଲି ରାଜ୍ୟର 15 ସହରର ତାପମାତ୍ରା 44 ଡିଗ୍ରୀରୁ ଅଧିକ ଏବଂ 24 ସହରର ତାପମାତ୍ରା 43 ଡିଗ୍ରୀ ଉପରେ ରହିଥିଲା। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ 2 ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ବେଳେ ଗତକାଲି ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ଜଣେ ବୟସ୍କ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ହେଲେ 7 ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଦେଖାଦେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଗ୍ରୀଷ୍ମକାଳୀନ ବାତ୍ୟା ସମ୍ଭାବନା ଏବଂ ଏହାର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଗତକାଲି ପ୍ରାକ୍ ମୌସୁମୀ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଲୋକମାନଙ୍କୁ ପ୍ରଶାସନିକ ସ୍ତରରେ ସତର୍କ ସୂଚନା ଦେବା ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବିଭିନ୍ନ ବିଭାଗରେ ପ୍ରାକ୍ ବାତ୍ୟା ସମୀକ୍ଷା ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ବିଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ଏଥିନିମନ୍ତେ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ଏଥିନିମନ୍ତେ ଆବେଦନ ଲାଗି ପ୍ରାର୍ଥୀମାନେ ଚଳିତ ମାସର 31 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଜୁନ୍ ମାସ 16 ତାରିଖରେ ବିଏଡ୍ ପାଠ୍ୟକ୍ରମ ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କୁମ୍ଭୀରମାନଙ୍କର ଅଣ୍ଡାଦାନ ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ 2023 ଅଗଷ୍ଟ ମାସ ପହିଲାରୁ ଗତକାଲି ପର୍ଯ୍ୟନ୍ତ ଭିତରକନିକାକୁ ଦେଶ ବିଦେଶରୁ 64,751 ଜଣ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଏକ ମିନି ମାରାଥନ ଗତକାଲି ଅନୁଷ୍ଠିତ ହୋଇଥିଲା। ଇନ୍ଫୋସିଟି ଛକରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନରେ 500ରୁ ଉର୍ଦ୍ଧ୍ୱ ଯୁବ ଭୋଟର ସାମିଲ ହୋଇଥିଲେ। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବ ଭୋଟରମାନଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିମନ୍ତ୍ରଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ରାୟଗଡ଼ା ଜିଲ୍ଲାର ପ୍ରାୟ 20,000 ନୂଆ ଯୁବ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନେଟଙ୍ଗା ଗ୍ରାମର ବହୁ ପୁରାତନ ଶ୍ରୀ ରଘୁନାଥ ସ୍ୱାମୀ ମନ୍ଦିରରେ ଗତ 9 ଦିନ ଧରି ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ଉତ୍ସବ ଶେଷ ହୋଇଛି। ପ୍ରାୟ 400 ବର୍ଷ ପୁରାତନ ଭଞ୍ଜବଂଶୀ ରାଜାମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ରଘୁନାଥ ସ୍ୱାମୀ ମନ୍ଦିରରେ ପ୍ରତିବର୍ଷ ରାମଲାଲାଙ୍କ ଜନ୍ମ ଉତ୍ସବ ସହ ରାଜ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଅଞ୍ଚଳର ଶ୍ରୀରାମ ନବମୀ ଯାତ୍ରା ସମଗ୍ର ଘୁମୁସୁରା ଅଞ୍ଚଳର ଏକ ଐତିହାସିକ ଯାତ୍ରା ଭାବେ ପରିଚିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32ରେ।